ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଏହି ଶୁଭ ଅବସରରେ ଆମର ପଥ ପ୍ରଦର୍ଶିକା ବେତାର ଅନୁଷ୍ଠାନ ତରଫରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବାସ୍ତବରେ ଆପଣଙ୍କର ଉଦ୍ୟୋଗ ଏବଂ ଆପଣଙ୍କର ଉତ୍ସାହକୁ ଦେଖି ଆମେ ମଧ୍ୟ ବିଶେଷ ଖୁସି। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣ ଯେ କେତେ ଆଗ୍ରହୀ ତାହା ଜାଣି ଆମେ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। ଆଉ ପ୍ରଭୁ ଆପଣଙ୍କର ସମସ୍ତ ଆକାଂକ୍ଷା ପୂର୍ଣ୍ଣ କରିବେ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେ ପ୍ରଭୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆଜି ଆମମାନଙ୍କ ସହିତରେ କଥା କୁହ ଏବଂ ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଯାହାର ଯାହା ସମସ୍ୟା ରହିଛି ପ୍ରଭୁ, ତୁମେ ତାହା ସମାଧାନ କର। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ତୁମର ସେ ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର। ଏ ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 144 ପର୍ବ ମଧ୍ୟକୁ ଯିବା। ଏହି ଗୀତର ମୁଖ୍ୟ ପ୍ରସଙ୍ଗ ହେଉଛି ଈଶ୍ୱରଙ୍କ ପ୍ରତି ପ୍ରାର୍ଥନା ଓ ପ୍ରଶଂସା, ଯେହେତୁ ସେ ହେଉଛନ୍ତି ତହିଁର ଅଧିକାରୀ। ଏହା ଦାଉଦଙ୍କର ଆଉ ଏକ ଗୀତ, ଯାହାକି ଗୀତ 18 ସହିତ ମଧ୍ୟ ଏହାର ସାମଞ୍ଜସ୍ୟତା ପରିଲକ୍ଷିତ ହୁଏ। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଗୀତ ସଂହିତା 18 ପର୍ବର ପ୍ରଥମ ଦୁଇ ପଦରେ ଲେଖା ଅଛି, ହେ ମୋର ବଳସ୍ୱରୂପ ସଦାପ୍ରଭୁ, ମୁଁ ତୁମକୁ ପ୍ରେମ କରୁଥାଏ। ସଦାପ୍ରଭୁ ମୋର ଶୈଳ ଓ ମୋର ଗଡ଼ ଓ ମୋର ଉଦ୍ଧାରକର୍ତ୍ତା, ମୋର ପରମେଶ୍ୱର, ମୋର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି। ମୋର ଢାଲ ଓ ମୋର ପରିତ୍ରାଣର ଶୃଙ୍ଗ, ମୋର ଉଚ୍ଚ ଦୁର୍ଗ। ଏହି ଗୀତର ଆଗକୁ ଦାଉଦ ଆହୁରି କହିଲେ, ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି, ଓ ମୁଁ ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି। ସେ ଆପଣା ମନ୍ଦିରରୁ ମୋହରର ରବ ଶୁଣିଲେ, ପୁଣି ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା। ଏହା ଦାଉଦଙ୍କର ଏକ ଅନୁଭୂତିର ଗୀତ, ଯେତେବେଳେ କି ସେ ରାଜା ସାଉଲଙ୍କ ହସ୍ତରୁ ଉଦ୍ଧାର ପାଇଲେ। ଏହା ମଧ୍ୟ ଭାବବାଣୀ ସମ୍ବନ୍ଧୀୟ, ଯାହାକି ସେହି ଭବିଷ୍ୟତର ମହାକ୍ଲେଶର ସମୟରେ ଇସ୍ରାଏଲ ସନ୍ତାନଗଣର ଦୁଃଖଭୋଗର ବିଷୟକୁ ପ୍ରକାଶ କରେ। ଏହି ମହାକ୍ଲେଶର ସମୟରେ ସେମାନେ ଈଶ୍ୱରଙ୍କ ପ୍ରତି ଫେରିବେ ଓ ପ୍ରାର୍ଥନା କରିବେ। ଏହି ଗୀତ ମଧ୍ୟ ସେହି ଦାଉଦଙ୍କ ସମୟଠାରୁ ଆରମ୍ଭ କରି ଆଗାମୀ ମହାକ୍ଲେଶର ସମୟ ସୀମା ମଧ୍ୟରେ ଥିବା ପ୍ରତ୍ୟେକ ସାଧୁଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ଓ ଶିକ୍ଷଣୀୟ। ତେବେ ଦେଖନ୍ତୁ, ଗୀତ 144 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ମୋହର ଶୈଳସ୍ୱରୂପ ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ମୋ ହସ୍ତକୁ ଯୁଦ୍ଧ ଶିଖାନ୍ତି ଓ ମୋ ଅଙ୍ଗୁଳିକି ସଂଗ୍ରାମ ଶିଖାନ୍ତି। ଦେଖନ୍ତୁ, ଦାଉଦ ଏହାର ଭାବ କ'ଣ ବୁଝନ୍ତି? ସେ କ'ଣ ଯୁଦ୍ଧ କରିବାକୁ ଶିଖାନ୍ତି? ନୁହେଁ, ସେଠାରେ ଈଶ୍ୱରଙ୍କୁ ଗୌରବ ଦିଅନ୍ତି, ଈଶ୍ୱରଙ୍କର ସୁରକ୍ଷାର ବିଷୟକୁ ଓ ତାହାଙ୍କର ନ୍ୟାୟ ବିଚାର ତଥା ଧାର୍ମିକତାକୁ ପ୍ରକାଶ କରନ୍ତି ଓ ଈଶ୍ୱରଙ୍କ ଉପରେ ତାଙ୍କର ନିର୍ଭରତାକୁ ପ୍ରକାଶ କରନ୍ତି। ପ୍ରଭୁ ଯୀଶୁ ଯଦିଓ ମନୁଷ୍ୟ ହୃଦୟରେ ଶାନ୍ତି ଦାନ କରନ୍ତି ଓ ପାପ କ୍ଷମା ମଧ୍ୟ ଦେଇ ଈଶ୍ୱରଙ୍କ ସହିତ ଶାନ୍ତି ସ୍ଥାପନ କରିଅଛନ୍ତି, ମାତ୍ର ତଥାପି ସେ କହନ୍ତି, ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ, ଯାହାକି ଦାଉଦ ମଧ୍ୟ ଏହି ଗୀତରେ ତାହା କହୁଅଛନ୍ତି। ଏହା ସତ୍ୟ ଯେ ଆମମାନଙ୍କର ପ୍ରଭୁ ଯୀଶୁ ଶାନ୍ତିର ରାଜକୁମାର, କିନ୍ତୁ ସେ ଏହା ସ୍ପଷ୍ଟ ଭାବେ ପ୍ରକାଶ କରିଦେଇଛନ୍ତି ଯେପର୍ଯ୍ୟନ୍ତ ସେ ଏହି ଜଗତକୁ ଆଗମନ କରିନାହାନ୍ତି ସେପର୍ଯ୍ୟନ୍ତ ଏହି ଜଗତରେ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ନାହିଁ। ଆଜି ଆମମାନଙ୍କର ଯେତେ ଆଧୁନିକ ଅସ୍ତ୍ରଶସ୍ତ୍ର ତଥା ଉପକରଣମାନ ଥିଲେ ମଧ୍ୟ ଏହା ଆମକୁ ସୁରକ୍ଷା ଦେଇପାରିବ ନାହିଁ କି ଶାନ୍ତି ପ୍ରତିଷ୍ଠା କରିବାରେ ସହାୟକ ହୋଇପାରିବ ନାହିଁ। କେବଳ ସେ ହିଁ ତାହାଙ୍କର ଦ୍ୱିତୀୟ ଆଗମନ ସମୟରେ ସମସ୍ତ ଅଧାର୍ମିକତାର ବିଷୟକୁ ଲୋପ କରି ଧାର୍ମିକତା ସ୍ଥାପନ କରିବେ, ଯଦ୍ୱାରା ଶାନ୍ତି ପ୍ରତିଷ୍ଠିତ ହୋଇପାରିବ। ଗୀତ 144 ପର୍ବର 2 ପଦରେ ଲେଖା ଅଛି, ସେ ମୋହର ସ୍ନେହପୂର୍ଣ୍ଣ କରୁଣା ଓ ମୋହର ଗଡ଼, ମୋହର ଉଚ୍ଚ ଦୁର୍ଗ ଓ ମୋର ଉଦ୍ଧାରକର୍ତ୍ତା, ମୋର ଢାଲ ଓ ସେ ମୋହର ଆଶ୍ରୟଭୂମି, ସେ ମୋ ଲୋକମାନଙ୍କୁ ମୋ ପଦତଳେ ବସିଭୂତ କରାନ୍ତି। ଦାଉଦ କହନ୍ତି ଯେ ଈଶ୍ୱର ହେଉଛନ୍ତି ତାହାଙ୍କର ମଙ୍ଗଳକାରୀ। ଆପଣଙ୍କର ଓ ମୋହର ଯଦି କିଛି ଧାର୍ମିକତା ଅଛି, ଏହା ହେଉଛି ଖ୍ରୀଷ୍ଟ। ଦାଉଦ କହନ୍ତି ଯେ ଈଶ୍ୱର ହେଉଛନ୍ତି ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା, ଗଡ଼, ଉଚ୍ଚ ଦୁର୍ଗ, ଉଦ୍ଧାରକର୍ତ୍ତା, ଢାଲ, ଆଶ୍ରୟଭୂମି। ଏହାଠାରୁ ବଳି ଚମତ୍କାର ବିଷୟ ଆଉ କ'ଣ ଥାଇପାରେ? ଏହା ହିଁ ଥିଲା ଦାଉଦଙ୍କର ଅନୁଭୂତି। ପ୍ରିୟ ବନ୍ଧୁ, ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ଯଦି ସୁରକ୍ଷା ନ ଦିଅନ୍ତି ଓ ଉଦ୍ଧାର ନ କରନ୍ତି, ତାହେଲେ କୌଣସି ଶକ୍ତି ଆମକୁ ରକ୍ଷା କରିପାରିବ ନାହିଁ। ଆଜି ଆମମାନଙ୍କର ବିଶ୍ୱାସ ଓ ନିର୍ଭରତା କାହା ଉପରେ? କିନ୍ତୁ ଦାଉଦ କହନ୍ତି ଈଶ୍ୱର ହିଁ ତାହାଙ୍କର ଉତ୍ତମତା, ସେ ହିଁ ନ୍ୟାୟ ବିଚାରକର୍ତ୍ତା, ସେ ହିଁ ରକ୍ଷାକର୍ତ୍ତା, ସେ ହିଁ ଗଡ଼, ଉଚ୍ଚଦୁର୍ଗ, ଉଦ୍ଧାରକର୍ତ୍ତା, ଢାଲ ଓ ମୋହର ଆଶ୍ରୟଭୂମି। ଦାଉଦ ଏଠାରେ ଈଶ୍ୱରଙ୍କୁ ମହିମାନ୍ୱିତ କରାନ୍ତି। ଈଶ୍ୱର ଯଦିଓ ପ୍ରେମମୟ ଓ ଅନୁଗ୍ରହକାରୀ ଈଶ୍ୱର, ସେ ମଧ୍ୟ ପ୍ରତିଫଳଦାତା ଈଶ୍ୱର ଓ ସେ ତାହାଙ୍କର ଶତ୍ରୁମାନଙ୍କୁ ବିନାଶ କରନ୍ତି। ଗୀତ 144 ପର୍ବର 3 ଓ 4 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ମନୁଷ୍ୟ କିଏ ଯେ ତୁମେ ତାହାର ପରିଚୟ ନିଅ? ମନୁଷ୍ୟ ସନ୍ତାନ ଅବା କିଏ ଯେ ତୁମେ ତାହାକୁ ଗଣ୍ୟ କର? ମନୁଷ୍ୟ ଅସାର ବସ୍ତୁ ତୁଲ୍ୟ, ତାହାର ଦିନସବୁ ବହିଯିବା ଛାୟା ତୁଲ୍ୟ। ମନୁଷ୍ୟ ଅସାର ବସ୍ତୁ ତୁଲ୍ୟ ଅର୍ଥାତ୍ ଈଶ୍ୱରଙ୍କ ବିନା ମନୁଷ୍ୟ କିଛି ନୁହେଁ, ସେ କିଛି କରିପାରେ ନା, ଓ ତାହାଙ୍କ ବିନା ମନୁଷ୍ୟର ଜୀବନ ବ୍ୟର୍ଥ। ଆଜି ଲୋକମାନେ ଜୀବନରେ ସମସ୍ୟାର ସମ୍ମୁଖୀନ ହୋଇ ହତାଶ ତଥା ନିରାଶ ହୋଇଯାଆନ୍ତି ଓ ଶେଷରେ ସେମାନେ ନିଜର ଜୀବନକୁ ଧିକ୍କାର କରି ଆତ୍ମହତ୍ୟା କରନ୍ତି କିମ୍ବା ସେହିସବୁକୁ କିଛି ସମୟ ଭୁଲିଯିବା ନିମନ୍ତେ ସୁରାପାନ କରନ୍ତି। କିନ୍ତୁ ଏହାଦ୍ୱାରା ସେମାନଙ୍କର ସମସ୍ୟାର ସମାଧାନ ହୁଏ ନାହିଁ, ମାତ୍ର ସମସ୍ୟା ବଢ଼ିଯାଏ। ଆପଣ ଆତ୍ମହତ୍ୟା କରିଦେଲେ ବା ସୁରାପାନ କରି ମତ ହୋଇଗଲେ ଆପଣଙ୍କର ସମସ୍ୟାର ସମାଧାନ ହୋଇଯାଏ ନାହିଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ସମାଧାନର ଚାବିକାଠି ରହିଅଛି। ଆପଣ ଯଦି ଈଶ୍ୱରଙ୍କ ନିମନ୍ତେ ବଞ୍ଚିବା ପାଇଁ ନିଷ୍ପତ୍ତି ନିଅନ୍ତି, ତାହେଲେ ତାହା ଆପଣଙ୍କୁ ସମାଧାନର ପଥ ଦେଖାଇବ ଓ ଆପଣଙ୍କ ଜୀବନ ନିମନ୍ତେ କିଛି ଅଭିମତ ଯୋଗ କରିବ ଓ ଆପଣ ନିଜର ଜୀବନକୁ ବିନାଶ କରିବାରୁ ଦୂରେଇ ରହିବେ। ତାପରେ ଆପଣ ଯେତେବେଳେ ଏହି ଜଗତ ପରିତ୍ୟାଗ କରିବେ, ସେତେବେଳେ ଆପଣ ଆପଣଙ୍କର ସ୍ୱର୍ଗୀୟ ଗୃହକୁ ଫେରିଯିବେ ଖ୍ରୀଷ୍ଟଙ୍କ ସହିତ ରହିବା ନିମନ୍ତେ। ଈଶ୍ୱର ବିହୀନ ଜୀବନ ହେଉଛି ଏକ ଶୂନ୍ୟ ଜୀବନ। ଆପଣଙ୍କ ନିକଟରେ ସବୁକିଛି ଥାଇପାରେ, କିନ୍ତୁ ତାହା ଆପଣଙ୍କୁ ରକ୍ଷା କରିପାରିବ ନାହିଁ। ଖ୍ରୀଷ୍ଟଙ୍କ ବିନା ବା ଈଶ୍ୱରଙ୍କ ବିନା ମନୁଷ୍ୟ ଜୀବନ ବ୍ୟର୍ଥ, ଫଳହୀନ ତଥା ଶୁଷ୍କ, ଓ ସେ ଅନାଥ, ଓ ତାହାଙ୍କର ଜୀବନର କିଛି ମୂଲ୍ୟ ନଥାଏ କି ଅଭିମତ ନଥାଏ। ଦେଖନ୍ତୁ ଭକ୍ତ ଦାଉଦ କ'ଣ କହନ୍ତି, 144 ପର୍ବର 5 ପଦରେ ଲେଖା ଅଛି, ହେ ସଦାପ୍ରଭୁ ଆପଣା ଗଗନମଣ୍ଡଳ ନୁଆଁ ତଳକୁ ଆସ, ପର୍ବତଗଣକୁ ସ୍ପର୍ଶ କର, ତହିଁରେ ସେମାନେ ଧୂମ ନିର୍ଗତ କରିବେ, ମନୁଷ୍ୟ ଜାତିର ଇତିହାସରେ ଓ ଘଟଣାରେ ହସ୍ତକ୍ଷେପ କରିବା ନିମନ୍ତେ ଏହା ହେଉଛି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା। ଈଶ୍ୱର ଦିନେ ମନୁଷ୍ୟ ଜାତିର ଇତିହାସରେ ହସ୍ତକ୍ଷେପ କରିବା ପାଇଁ ଯାଉଅଛନ୍ତି, ଯାହାକି ଯିଶାୟ 64 ପର୍ବର ପ୍ରଥମ 2 ପଦରେ ଉଲ୍ଲେଖ ହୋଇଅଛି। ଏହିପରି ଲେଖା ଅଛି, ଆହା ଅନ୍ୟ ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ, ଏଥିପାଇଁ ତୁମ୍ଭ ବିପକ୍ଷ ଗଣକୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ ଅଗ୍ନି ଝାଟି ଜୋଳାଇବା ପରି ଅଗ୍ନି ଜଳ ଫୁଟାଇବା ପରି ଯେବେ ତୁମ୍ଭେ ଆକାଶମଣ୍ଡଳ ବିଦୀର୍ଣ୍ଣ କରି ଓହ୍ଲାଇ ଆସନ୍ତ ଓ ପର୍ବତଗଣ ତୁମ ସାକ୍ଷାତରେ ପ୍ରବାହିତ ହୁଅନ୍ତେ। ଈଶ୍ୱର ଦିନେ ମନୁଷ୍ୟ ଇତିହାସରେ ପ୍ରବେଶ କରିବା ପାଇଁ ଯାଉଅଛନ୍ତି, ତେବେ ମୁଁ କହୁନାହିଁ ଯେ ସେ ଏହା ଆସନ୍ତାକାଲି କରିବା ପାଇଁ ଯାଉଅଛନ୍ତି କିମ୍ବା ଏହି ଶତାବ୍ଦୀରେ କରିବା ପାଇଁ ଯାଉଅଛନ୍ତି, ମାତ୍ର ସେ ଏହା କରିବା ପାଇଁ ଯାଉଅଛନ୍ତି, ଏହା ନିରାଟ ସତ୍ୟ। 144 ପର୍ବର 6 ପଦରେ ଲେଖା ଅଛି, ବିଜୁଳି ନିକ୍ଷେପ କରି ସେମାନଙ୍କୁ ଛିନ୍ନ ଭିନ୍ନ କର, ଆପଣା ତୀର ମାରି ସେମାନଙ୍କୁ ପରାସ୍ତ କର। ପ୍ରଭୁ ଶ୍ରୀଖ୍ରୀଷ୍ଟ ଯେତେବେଳେ ଏହି ଜଗତକୁ ପୁନର୍ବାର ଆଗମନ କରିବେ, ସେତେବେଳେ ସେ ଏହି ଜଗତର ବିଚାର କରିବା ନିମନ୍ତେ ଆଗମନ କରିବେ। ପ୍ରକାଶିତ ବାକ୍ୟ 19 ପର୍ବର 11 ପଦ ତାହା ପ୍ରକାଶ କରେ ଯେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ଜଗତର ବିଚାର କରିବା ପାଇଁ ଆଗମନ କରୁଅଛନ୍ତି ଓ ସେ ଧାର୍ମିକତାର ସହିତ ରାଜତ୍ୱ କରିବେ। ସେହି ସମୟକୁ ଲକ୍ଷ୍ୟ ରଖି ଗୀତରଚକ କହନ୍ତି, ଯାହାକି ଗୀତ 144 ପର୍ବର 9 ପଦରେ ଲେଖା ଅଛି, ହେ ପରମେଶ୍ୱର ମୁଁ ତୁମ୍ଭ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବି, ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି। ସେହି ମହାକ୍ଲେଶର ସମୟ ଅତିବାହିତ ନ ହେବା ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏହି ନୂତନ ଗୀତ ଗାନ କରିବା ନିମନ୍ତେ ସମର୍ଥ ହୋଇପାରିବେ ନାହିଁ। ଆସନ୍ତୁ ଏହାପରେ ଗୀତ 145 ପର୍ବ ମଧ୍ୟକୁ ଯିବା। ଏହି ଗୀତର ମୁଖ୍ୟ ପ୍ରସଙ୍ଗ ହେଉଛି, ଈଶ୍ୱର ଯାହା ହୋଇଛନ୍ତି ଓ ସେ ଯାହା ସାଧନ କରିଅଛନ୍ତି ତହିଁ ନିମନ୍ତେ ତାହାଙ୍କର ପ୍ରଶଂସା। ଏହି ଗୀତଟି ଦାଉଦଙ୍କର ଗୀତ, ଏହା ଏକ ଚମତ୍କାର ପ୍ରଶଂସାର ଗୀତ। ତେବେ ଦେଖନ୍ତୁ, ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ଏହି ଗୀତର ପ୍ରତ୍ୟେକଟି ପଦ ଏଭ୍ରି ଅକ୍ଷରର ଗୋଟିଏ ଗୋଟିଏ ଅକ୍ଷର ସହିତ ଆରମ୍ଭ ହୁଏ। ତେବେ ଏଠାରେ ଆମେ ଏକ ସମସ୍ୟାକୁ ଲକ୍ଷ୍ୟ କରୁଅଛୁ, ଯାହାକି ବାଇବଲ ସମାଲୋଚକମାନେ ମଧ୍ୟ ସମ୍ମୁଖୀନ ହୁଅନ୍ତି। କଥା ହେଉଛି, ଏଭ୍ରି ଭାଷାରେ 22 ଅକ୍ଷର ରହିଥିବା ସ୍ଥଳେ ଏହି ଗୀତରେ ମାତ୍ର 21 ଅକ୍ଷର ରହିଅଛି। ଗୀତଟି ଏଭ୍ରି ଅକ୍ଷର ଆଲେଫ୍ରୁ ଆରମ୍ଭ ହୁଏ, ଯାହାକି ପ୍ରଥମ ଅକ୍ଷର, ଓ ତାଉରେ ସମାପ୍ତ ହୁଏ, ଯାହାକି ଶେଷ ଅକ୍ଷର। ତେବେ ଯେଉଁ ଅକ୍ଷରଟି ଏଠାରେ ନାହିଁ ତାହା ହେଉଛି ନୁନ୍। ମୁଁ ବିଶ୍ୱାସ କରେ ଯେ ଏହା ଏକ ନିର୍ଦ୍ଦିଷ୍ଟ କାରଣ ନେଇ ଏଠାରେ ରହିନାହିଁ, କାରଣ ଗୀତ 145 ପର୍ବରୁ ଆରମ୍ଭ କରି 150 ପର୍ଯ୍ୟନ୍ତ ଆମେ ଲକ୍ଷ୍ୟ କରୁ ଯେ ଏହି ସମସ୍ତ ଗୀତଗୁଡ଼ିକ ଅତ୍ୟନ୍ତ ପ୍ରଶଂସାର ଗୀତ, ଆଉ ଏହା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଅଛି। ତାହେଲେ ଗୀତ 145 ପର୍ବ ମଧ୍ୟରୁ କାହିଁକି ଗୋଟିଏ ପଦ ଛାଡ଼ି ହୋଇଯିବ? ମୁଁ ଭାବେ ଏହା ଏହି ବିଷୟ ପ୍ରକାଶ କରେ ଯେ ଆମର ପ୍ରଶଂସା ସଠିକ୍ ନୁହେଁ। ପ୍ରଭୁଙ୍କର ଜଣେ ଭକ୍ତ ଦାସ ଏହି ଗୋଟିଏ ଅକ୍ଷର ଛାଡ଼ି ହୋଇଯିବା ନେଇ ଏହିପରି କହନ୍ତି, ମୁଁ ଏହାର କାରଣ ଦର୍ଶାଇ ପାରିବି ନାହିଁ, ମାତ୍ର ଏତିକି କହିପାରେ ଯେ ଏହି ଶୂନ୍ୟ ସ୍ଥାନଟି ଏଠାରେ ଆମମାନଙ୍କୁ ସ୍ମରଣ କରାଇଦିଏ ଯେ ଅନ୍ୟ ସ୍ୱରଗୁଡ଼ିକ ବିନା ପ୍ରଶଂସାର ପୂର୍ଣ୍ଣତା ସମ୍ପୂର୍ଣ୍ଣ ହୋଇନାହିଁ, ଯାହାକି ଏଠାରେ ଲକ୍ଷ୍ୟ କରିବାକୁ ମିଳେ ନା। ଆଉ ସେହି ନଥିବା ସ୍ୱରଗୁଡ଼ିକ ସାଧାରଣତଃ ସେହି ବିଶ୍ୱାସୀ ମଣ୍ଡଳୀର ଓ ସ୍ୱର୍ଗୀୟ ସାଧୁମାନଙ୍କର ସ୍ୱର। ଆପଣ ଏହି ସମସ୍ତ ପ୍ରଶଂସାର ବିଷୟ ସେପର୍ଯ୍ୟନ୍ତ ଲକ୍ଷ୍ୟ କରିବାକୁ ପାରିବେ ନାହିଁ ଯେପର୍ଯ୍ୟନ୍ତ ଆପଣ ପ୍ରକାଶିତ ବାକ୍ୟର 19 ପର୍ବ ମଧ୍ୟକୁ ଯାଇନାହାନ୍ତି, କାରଣ ପ୍ରକାଶିତ ବାକ୍ୟ 19 ପର୍ବର 1 ପଦ, 3 ପଦ ଓ 6 ପଦରେ ଏହିପରି ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବେ, ଏଥିଉତ୍ତାରେ ମୁଁ ସ୍ୱର୍ଗରେ ମହାଜନତାର ଶବ୍ଦ ପରି ଗୋଟିଏ ମହାଶବ୍ଦ ଏହା କହିବାର ଶୁଣିଲି, ହାଲେଲୁୟା, ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ୱରଙ୍କର। ପୁଣି ସେମାନେ ଦ୍ୱିତୀୟ ଥର କହିଲେ, ହାଲେଲୁୟା, ତାହାର ଦାହର ଧୂମ ଯୁଗେ ଯୁଗେ ଉଠୁଥିବ, ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁ ଜଳ କଲ୍ଲୋଳ ଓ ଘୋର ମେଘଗର୍ଜନର ଶବ୍ଦ ପରି ଗୋଟିଏ ଶବ୍ଦ ଏହା କହିବାର ଶୁଣିଲି, ହାଲେଲୁୟା, କାରଣ ପ୍ରଭୁ ଆମମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜ୍ୟତ୍ୱ ଗ୍ରହଣ କରିଅଛନ୍ତି। ଏହି 145 ଗୀତରେ ଯେଉଁ ପ୍ରଶଂସାର ବିଷୟ ଉଲ୍ଲେଖ ହୋଇଅଛି ତାହା ପୂରାପୂରି ସମ୍ପୂର୍ଣ୍ଣ ହୋଇଥିବାର ପରିଲକ୍ଷିତ ହୁଏ ନାହିଁ। ଯୀଶୁଙ୍କ ଜନ୍ମ ସମୟରେ ଦୂତମାନେ କହିଲେ, ଉର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା। କାହିଁକି? କାରଣ ଯୀଶୁ ବେଥଲେହେମରେ ଜନ୍ମଗ୍ରହଣ କଲେ, ପୁଣି ଶାନ୍ତି ହେବ, ମାତ୍ର ଶାନ୍ତି ହୋଇନାହିଁ, କାରଣ ଜଗତ ଶାନ୍ତିଦାତାଙ୍କୁ ଗ୍ରହଣ କରିପାରିଲା ନାହିଁ। ଆମମାନେ ଏପର୍ଯ୍ୟନ୍ତ ସେହି ପ୍ରଶଂସାର ଗୀତ ସଠିକ୍ ଭାବେ ଗାଇବା ନିମନ୍ତେ ସମର୍ଥ ହୋଇପାରିନାହୁଁ, କିନ୍ତୁ ଦିନ ଆସୁଅଛି ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠକୁ ଆଗମନ କରିବେ, ସେତେବେଳେ ଏହି ଜଗତରେ ଶାନ୍ତି ପ୍ରତିଷ୍ଠିତ ହେବ। କାରଣ ସେ ସମସ୍ତ ପ୍ରକାର ଅଧାର୍ମିକତାର ବିଷୟ ସବୁକୁ ଲୋପ କରି ଧାର୍ମିକତା ସ୍ଥାପନ କରିବେ ଓ ସେ ଏହି ଜଗତର ବିଚାର କରି ପାପକୁ ନାଶ କରିବେ। ସେ ଯେଉଁଦିନ ଆଗମନ କରିବେ ସେଦିନ ଏକ ମହାନ ଦିନ ହେବ, ଆଉ ତାପରେ ଏହି ପ୍ରଶଂସାର ଗୀତ ସଠିକ୍ ଭାବେ ଓ ସମ୍ପୂର୍ଣ୍ଣ ଭାବେ ବୋଲାଯିବ। ଆସନ୍ତୁ ତାହେଲେ ବର୍ତ୍ତମାନ ସେହି ଗୀତ 145 ପର୍ବର ପ୍ରଥମ ଦୁଇ ପଦ ଅଧ୍ୟୟନ କରିବା ନିମନ୍ତେ ଯିବା। ହେ ରାଜନ୍, ମୋହର ପରମେଶ୍ୱର, ମୁଁ ତୁମର ପ୍ରତିଷ୍ଠା କରିବି, ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି, ପ୍ରତିଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି, ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି। ଆମେ ପ୍ରତିଦିନ ଈଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ଉଚିତ। ଏହା କେବଳ ସପ୍ତାହର ଗୋଟିଏ ଦିନ ନୁହେଁ ଯେତେବେଳେ ଆମେ ଗୀର୍ଜାକୁ ଯାଉ, କିନ୍ତୁ ପ୍ରତ୍ୟେକ ଦିନ ନିମନ୍ତେ। ଅନେକ ସମୟରେ ଆମେ ତାହାଙ୍କର ଧନ୍ୟବାଦ କରିବା ନିମନ୍ତେ ଇଚ୍ଛା କରିନଥାଉ। ଅନେକ ସମୟରେ ଆମେ ତାହାଙ୍କର ପ୍ରଶଂସା କରୁ, ମାତ୍ର ତାହା ଆନ୍ତରିକତାର ସହିତ ହୋଇନଥାଏ। କିନ୍ତୁ ଆମେ ସଦାସର୍ବଦା ଆମର ଅତୀତ ଜୀବନରେ ତାହାଙ୍କର ସମସ୍ତ ମଙ୍ଗଳଦାନକୁ ହେଜ କରି ତାହାଙ୍କଠାରେ ଭରସା କରି ଆଗାମୀ ଦିନଗୁଡ଼ିକର ସଫଳତା ନିମନ୍ତେ ତାହାଙ୍କର ପ୍ରଶଂସା କରିବା ଉଚିତ। ଏହା ପ୍ରଶଂସାର ଏକ ଚମତ୍କାର ଗୀତ। ଆଠ ପଦରେ ଲେଖା ଅଛି, ସଦା ପ୍ରଭୁ କୃପାବାନ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ମହାନ। ଆମମାନଙ୍କର ଈଶ୍ୱର ଏକ ସ୍ୱତନ୍ତ୍ର ଈଶ୍ୱର। ଦାଉଦ ଈଶ୍ୱରଙ୍କର ଦୟାକୁ ଅନୁଭବ କରିଥିଲେ ଓ ଏହା ତାହାଙ୍କୁ ଅନ୍ୟମାନଙ୍କ ପ୍ରତି ସେହିପରି ଦୟା ଦେଖାଇବା ନିମନ୍ତେ ପ୍ରେରଣା ଯୋଗାଇଥିଲା। ଏହାପରେ 17-18 ପଦରେ ଲେଖା ଅଛି, ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି। ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି। ଆପଣ ଯିଏ କେହି ହୁଅନ୍ତୁ ନା କାହିଁକି ଓ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି, ଯଦି ଆପଣ ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହାନ୍ତି, ତାହେଲେ ଆପଣଙ୍କୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ ହେବ। ଆପଣ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛନ୍ତି ଓ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛନ୍ତି, ତାହେଲେ ଆପଣ ସିଧାସଳଖ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରିବେ। କିନ୍ତୁ ଆପଣ ଯଦି ଉଦ୍ଧାରପ୍ରାପ୍ତ ହୋଇନାହାନ୍ତି, ତାହେଲେ ପରିତ୍ରାଣ ନିମନ୍ତେ ଈଶ୍ୱର ଆପଣଙ୍କୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ ଆମନ୍ତ୍ରଣ ଜଣାନ୍ତି। ଈଶ୍ୱର ଆପଣଙ୍କୁ ଆଜି ମଧ୍ୟ ଉଦ୍ଧାର କରିବା ନିମନ୍ତେ ପ୍ରସ୍ତୁତ। ତେଣୁ ଆସନ୍ତୁ ଆମମାନେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ପାଇଁ ଚେଷ୍ଟା କରୁ। ବର୍ତ୍ତମାନ ଆମେ ଗୀତ 146 ପର୍ବ ମଧ୍ୟକୁ ଯିବା। ଏହି 146 ପର୍ବଟି ହେଉଛି ଏକ ପ୍ରଶଂସାର ଗୀତ, ଯାହାକି ଈଶ୍ୱରଙ୍କର ଉତ୍ତମତା ନିମନ୍ତେ ତାହାଙ୍କର ପ୍ରଶଂସା କରିବାର ବିଷୟକୁ ପ୍ରକାଶ କରେ। ଏହି ପାଞ୍ଚଟି ଯାକ ଗୀତ ଅର୍ଥାତ୍ ଗୀତ 146ରୁ 150 ପର୍ବ ପ୍ରଶଂସାର ବିଷୟକୁ ନେଇ ଏହି ପୁସ୍ତକଟିକୁ ସମାପ୍ତ କରେ। ଏହା ପ୍ରଶଂସାର ସହିତ ଆରମ୍ଭ ହୁଏ ଓ ପ୍ରଶଂସାର ସହିତ ସମାପ୍ତ ହୁଏ, କାରଣ ସେହି ପାପର ରାତ୍ରି ଓ କ୍ଲେଶଭୋଗ ସମାପ୍ତ ହୋଇଅଛି ଓ ରୋଦନ ଅତିକ୍ରାନ୍ତ ହୋଇ ସେହି 1000 ବର୍ଷର ଶାନ୍ତି ରାଜ୍ୟର ପ୍ରାତକାଳରେ ଆନନ୍ଦ ଉଦ୍ଭାସିତ ହୋଇଅଛି। ଗୀତ 30 ପର୍ବର 5 ପଦ ଏହିପରି ପ୍ରକାଶ କରେ, କାରଣ ତାହାଙ୍କ କ୍ରୋଧ କ୍ଷଣ ମାତ୍ର ସ୍ଥାଏ, ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ, ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, ମାତ୍ର ପ୍ରାତକାଳରେ ଆନନ୍ଦ ଆସେ। ତେବେ ଦେଖନ୍ତୁ ଗୀତ 146 ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ହେ ମୋହର ମନ, ସଦାପ୍ରଭୁଙ୍କର ପ୍ରଶଂସା କର, ମୁଁ ବଞ୍ଚିବା ଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି, ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ ସେପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି। ଆମେ କେବଳ ମୁଖରେ ନୁହେଁ, ମାତ୍ର ହୃଦୟର ସହିତ ବାସ୍ତବ ଭାବରେ ତାହାଙ୍କର ପ୍ରଶଂସା କରିବା ଉଚିତ। ତିନି ପଦରେ ଲେଖା ଅଛି, ତୁମେମାନେ ଅଧିପତିମାନଙ୍କ ଉପରେ କିମ୍ବା ଯାହାଠାରେ କୌଣସି ସାହାଯ୍ୟ ନାହିଁ ଏପରି ମନୁଷ୍ୟ ସନ୍ତାନ ଉପରେ ନିର୍ଭର କର ନାହିଁ। ଏହି ପଦଟି ମନୁଷ୍ୟର ଶକ୍ତିହୀନତାକୁ ପ୍ରକାଶ କରେ। ମନୁଷ୍ୟ କୌଣସି ସାହାଯ୍ୟ କରିପାରେ ନାହିଁ, ଯେହେତୁ ସେ ନିଜେ ନିଜକୁ ମଧ୍ୟ ରକ୍ଷା କରିପାରେ ନାହିଁ। ତାହାର ଶରୀର ଦିନେ ମାଟିରେ ମିଶିଯାଏ ଓ ସେ ରାଜପୁତ୍ର ହୋଇଥାଉ ବା ସାଧାରଣ ମନୁଷ୍ୟ ହୋଇଥାଉ, ମୃତ୍ୟୁ ତାହା ନିମନ୍ତେ ସୁନିଶ୍ଚିତ ଓ ସେ ନିଜେ ନିଜକୁ ମଧ୍ୟ ରକ୍ଷା କରିପାରେ ନା। ତେଣୁ ମନୁଷ୍ୟ ସନ୍ତାନ ଉପରେ ନିର୍ଭର କରିବା ବ୍ୟର୍ଥ, ଯାହାକି ଗୀତରଚକ ଏଠାରେ ସ୍ପଷ୍ଟ କରିଦିଅନ୍ତି। କିନ୍ତୁ ଏହା ପ୍ରଭୁ ଯୀଶୁଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ କାରଣ ସେ ଯଦିଓ ମନୁଷ୍ୟପୁତ୍ର ବୋଲି ବିବେଚିତ ହେଲେ ମାତ୍ର ତାହାଙ୍କର ଜନ୍ମ ମୃତ୍ୟୁ ଓ ପୁନରୁତ୍ଥାନ ଏକ ଅଲୌକିକ ଘଟଣା ସେ କୁମାରୀ ଗର୍ଭରେ ଜନ୍ମ ନେଲେ ଇମାନୁଏଲ୍ ବୋଲି ପରିଚିତ ହେଲେ ଈଶ୍ୱରଙ୍କ ପୁତ୍ର ବୋଲି ପ୍ରମାଣିତ ହେଲେ ଓ ଜିସାଏ ଭାବାଦୀଙ୍କ ଭାବାଣୀ ଅନୁଯାୟୀ ସମସ୍ତ କିଛି ତାହାଙ୍କ ଜୀବନରେ ସଫଳ ହେଲା ଓ ସେ ଶେଷରେ ମୃତ୍ୟୁକୁ ଜୟ କରି ତୃତୀୟ ଦିନରେ ଉତ୍ଥିତ ହେଲେ କିନ୍ତୁ ସେ ଈଶ୍ୱରଙ୍କ ପୁତ୍ର ହୋଇ ଆସିଲେ ଓ ଆମମାନଙ୍କର ଉଦ୍ଧାର ନିମନ୍ତେ ମନୁଷ୍ୟ ଦେହଧାରୀ ହେଲେ ତେବେ ଏଠାରେ ଏହି ଗୀତରେ ମନୁଷ୍ୟ ବିଷୟ ନେଇ ଯେଉଁ ମତାମତ ଦିଆଯାଏ ତାହା ହେଉଛି ମନୁଷ୍ୟ ହେଉଛି ପାପୀ ଓ ମନୁଷ୍ୟଠାରେ କୌଣସି ଭରସା ନାହିଁ ସେ ହେଉଛି ଏକ ଦୃଶ୍ୟ ପ୍ରାଣୀ ଯେ କି ଧୂଳିରେ ଲୀନ ହୁଏ କିନ୍ତୁ ଜଣଙ୍କଠାରେ କେବଳ ପରିତ୍ରାଣ ରହିଅଛି ଓ ସମସ୍ତ ମନୁଷ୍ୟମାନଙ୍କର ଆବଶ୍ୟକତା ରହିଅଛି ସେ ହେଉଛନ୍ତି ଯାକୁବର ଈଶ୍ୱର ପ୍ରେମିକ ଜିହୁବା ସେହି ସଦାପ୍ରଭୁ ତେବେ ଗୀତ 146 ପର୍ବର 5 ପଦରୁ 8 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଈଶ୍ୱର ହେଉଛନ୍ତି ଜଣେ ଯେ କି ମନୁଷ୍ୟକୁ ସାହାଯ୍ୟ କରନ୍ତି ଏହାପରେ ଗୀତ 146 ପର୍ବର 9 ପଦରୁ 10 ପଦ ମଧ୍ୟରେ ଆମେ ଦେଖୁ ଯେ ସଦାପ୍ରଭୁ ହିସାବରେ ସେ ହେଉଛନ୍ତି ଉଦ୍ଧାରକର୍ତ୍ତା ଓ ସୃଷ୍ଟିକର୍ତ୍ତା ହିସାବରେ ସେ ହେଉଛନ୍ତି ପରମେଶ୍ୱର ଏହି ଗୀତରେ ତାହା ହିଁ ସ୍ପଷ୍ଟ ଭାବେ ପରିଲକ୍ଷିତ ହୁଏ ପ୍ରଭୁଙ୍କର ପ୍ରଶଂସା ହେଉ ଯେ ସେ ଆମମାନଙ୍କର ସୃଷ୍ଟିକର୍ତ୍ତା ଓ ସେ ମଧ୍ୟ ଆମମାନଙ୍କର ଉଦ୍ଧାରକର୍ତ୍ତା ଆସନ୍ତୁ ଏହାପରେ ଗୀତ 147 ପର୍ବ ମଧ୍ୟକୁ ଯିବା ଏହି ଗୀତଟି ମଧ୍ୟ ଏକ ପ୍ରଶଂସାର ଗୀତ ଯାହାକି ଏହି ପୃଥିବୀ ପ୍ରତି ଓ ଜେରୁସାଲମ୍ ପ୍ରତି ଈଶ୍ୱରଙ୍କର ଉତ୍ତମତାକୁ ସ୍ମରଣ କରି ତାହାଙ୍କର ପ୍ରଶଂସା ପ୍ରକାଶ କରେ ଗୀତ 147 ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର କାରଣ ଆମମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ ସଦାପ୍ରଭୁ ଜେରୁସାଲମ୍କୁ ଗଢ଼ନ୍ତି ସେ ଇସ୍ରାଏଲ୍ର ଦୂରୀକୃତ ଲୋକମାନଙ୍କୁ ସଂଗ୍ରହ କରନ୍ତି ଏପରିକି ଆପଣ ଦେଖିବାକୁ ପାରିବେ ଯେ ଏହା ଏପର୍ଯ୍ୟନ୍ତ ସଫଳ ହୋଇପାରେ ନାହିଁ ମାତ୍ର ଭବିଷ୍ୟତରେ ସଫଳ ହେବା ପାଇଁ ଯାଉଅଛି ତିନି ପଦରେ ଲେଖା ଅଛି ସେ ଭଗ୍ନାନ୍ତକରଣମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତ ସବୁ ବାନ୍ଧନ୍ତି ଈଶ୍ୱର ସେହିମାନଙ୍କ ପ୍ରତି ଏହା ସାଧନ କରିବେ ଯେଉଁମାନେ କି ସେହି ଆଗାମୀ ମହାକ୍ଲେଶର ସମୟ ମଧ୍ୟ ଦେଇ ଗତି କରିବେ ଓ ସେ ଆଜି ମଧ୍ୟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ତାହା ସାଧନ କରନ୍ତି ଚାରିପଦରେ ଲେଖା ଅଛି ସେ ତାରାଗଣର ସଂଖ୍ୟା କରନ୍ତି ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି ଦେଖନ୍ତୁ ଯେ କି ଆମମାନଙ୍କ ଭଗ୍ନ ହୃଦୟର ଯତ୍ନ ନିଅନ୍ତି ସେହି ଈଶ୍ୱର କେବଳ ତାରାଗଣର ସଂଖ୍ୟା ଜାଣନ୍ତି ନାହିଁ ମାତ୍ର ସେଥିସହିତ ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି ଯେଉଁ ତାରାଗଣର ସଂଖ୍ୟା ଗଣନା କରିବା ମନୁଷ୍ୟ ପକ୍ଷେ ଅସମ୍ଭବ ଏହାପରେ ସେହି ଗୀତ 147 ପର୍ବର 12 ପଦରୁ 14 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟ ଯେ କି ଶାନ୍ତି ରାଜା ସେ ଯେତେବେଳେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଜେରୁସାଲମ୍କୁ ଆଗମନ କରିବେ ସେତେବେଳେ ଜିସା ଓ ଭାବାନୀଙ୍କ ଭାବବାଣୀ ସଫଳ ହେବ ଲେଖା ଅଛି ଆଗ ଦୁଃଖିନୀ ତୋଫାନରେ ବିଚଳିତେ ଓ ସାନ୍ତ୍ୱନା ବିହୀନେ ଦେଖ ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣି ଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭର ଚୂଡ଼ା ଓ ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରୀର ଦ୍ୱାରସକଳ ଓ ମନୋହର ପ୍ରସ୍ତରରେ ତୁମ୍ଭର ସମସ୍ତ ସୀମା ନିର୍ମାଣ କରିବା ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ ଏହାପରେ 147 ପର୍ବର 20 ପଦରେ ଲେଖା ଅଛି ସେ କୌଣସି ଗୋଷ୍ଠୀ ପ୍ରତି ଏପରି ବ୍ୟବହାର କରିନାହାନ୍ତି ତାଙ୍କ ଶାସନ ବିଷୟ କହିବାକୁ ଗଲେ ସେମାନେ ତାହା ଜାଣିନାହାନ୍ତି ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ଇସ୍ରାଏଲ୍ ଗୋଷ୍ଠୀ ଏକ ସ୍ୱତନ୍ତ୍ର ଗୋଷ୍ଠୀ ସେମାନେ କେବଳ ଈଶ୍ୱରଙ୍କର ମନୋନୀତ ଜାତି ହିସାବରେ ବିଖ୍ୟାତ ଈଶ୍ୱର ତାହାଙ୍କ ବାକ୍ୟରେ ପ୍ରକାଶ କରି କହିଅଛନ୍ତି ଯେ ସେମାନଙ୍କ ନିମନ୍ତେ ତାହାଙ୍କର ଏକ ଅନନ୍ତକାଳୀନ ଅଭିମତ ରହିଅଛି ସେ ସେମାନଙ୍କ ପ୍ରତି କରିଥିବା ତାହାଙ୍କର ଅନନ୍ତକାଳସ୍ଥାୟୀ ନିୟମକୁ ସଫଳ କରିବା ନିମନ୍ତେ ଯାଉଅଛନ୍ତି ଆମମାନେ ଜେରୁସାଲମର ଶାନ୍ତି ନିମନ୍ତେ ପ୍ରାର୍ଥନା କରିବା ଉଚିତ ଯେଉଁ ସମୟରେ କି ଈଶ୍ୱର ସେମାନଙ୍କ ପ୍ରତି କରିଥିବା ତାଙ୍କର ପ୍ରତିଜ୍ଞାକୁ ସଫଳ କରିବେ ଆସନ୍ତୁ ଏହାପରେ 148 ପର୍ବ ମଧ୍ୟକୁ ଯିବା ଏହା ମଧ୍ୟ ଏକ ପ୍ରଶଂସାର ଗୀତ ଏହା ଈଶ୍ୱରଙ୍କ ସୃଷ୍ଟ ସମ୍ବାଦ ବାହକମାନଙ୍କର ଏକ ପ୍ରଶଂସାର ଗୀତ ଏହି ଗୀତରେ ପ୍ରଶଂସା ସେହି ସ୍ୱର୍ଗୀୟ ସ୍ଥାନରୁ ଆରମ୍ଭ ହୁଏ ବାସ୍ତବରେ ଏହି ଗୀତଟି କେତେ ମହାନ ପ୍ରଶଂସାର ଗୀତ ହେବ ଯେତେବେଳେ ଈଶ୍ୱରଙ୍କର ସୃଷ୍ଟ ସମ୍ବାଦ ବାହକମାନେ ସ୍ୱର୍ଗରେ ଓ ପୃଥିବୀରେ ତାଙ୍କର ପ୍ରଶଂସା କରିବେ ତେବେ ଗୀତ 148 ପର୍ବର ପ୍ରଥମ ତିନି ପଦରେ ଆମେ ଲକ୍ଷ୍ୟ କରୁ ଯେ ସେଠାରେ ପ୍ରଶଂସା ଆରମ୍ଭ ହୁଏ ସେହି ଉଚ୍ଚତମ ସ୍ୱର୍ଗରୁ ଯାହାକି ତୃତୀୟ ସ୍ୱର୍ଗ ଯେଉଁଠାରେ କି ଏହା ବିଶ୍ୱାସୀମାନଙ୍କୁ ମଧ୍ୟ ସମ୍ମିଳିତ କରାଏ ଏହାପରେ ଗୀତ 148 ପର୍ବର 11 13 ପଦ ମଧ୍ୟରେ ଆମେ ଦେଖୁ ଯେ କେବଳ ସେହି ସ୍ୱର୍ଗରେ ନୁହେଁ, ମାତ୍ର ଏପରିକି ପୃଥିବୀରେ ମଧ୍ୟ ତାହାଙ୍କର ସୃଷ୍ଟ ପ୍ରାଣୀମାନେ ତାହାଙ୍କର ପ୍ରଶଂସା କରିବେ। ଆସନ୍ତୁ ଏହାପରେ ଗୀତ 149 ପର୍ବ ମଧ୍ୟକୁ ଯିବା। ଏହି ଗୀତଟି ଏକ ପ୍ରଶଂସାର ଗୀତ, ଯେହେତୁ ରାଜ୍ୟ ରକ୍ତ ଦ୍ୱାରା ଉଦ୍ଧାର ମଧ୍ୟ ଦେଇ ଆସିଅଛି ଓ ବିଚାର ପରାକ୍ରମ ଦ୍ୱାରା ଆସିଅଛି। ଗୀତ 149 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ ଭକ୍ତମାନଙ୍କ ସମାଜରେ ତାଙ୍କର ପ୍ରଶଂସା ଗାନ କର। ଆମେ ଏହି ନୂତନ ଗୀତ ସମ୍ପର୍କରେ ପୂର୍ବରୁ ମଧ୍ୟ ଆଲୋଚନା କରିସାରିଛୁ। ଏହି ନୂତନ ଗୀତ ଏକ ଉଦ୍ଧାରର ଗୀତ, ଯାହାକି ପ୍ରଭୁ ଶ୍ରୀଖ୍ରୀଷ୍ଟ ଯେ ଆମମାନଙ୍କର ଉଦ୍ଧାରକର୍ତ୍ତା ସେହି ବିଷୟ ନେଇ ପ୍ରକାଶ କରେ। ଏହି ନୂତନ ଗୀତ ସମ୍ପର୍କରେ ପ୍ରକାଶିତ ବାକ୍ୟରେ ପ୍ରକାଶ କରାଯାଇଅଛି। ଏହାପରେ 149 ପର୍ବର 2 ପଦରେ ଆମେ ଦେଖୁ ଯେ ସେ କେବଳ ଆମମାନଙ୍କର ଉଦ୍ଧାରକର୍ତ୍ତା ନୁହନ୍ତି, ମାତ୍ର ସୃଷ୍ଟିକର୍ତ୍ତା ମଧ୍ୟ। ଆମେ ସେଥିନିମନ୍ତେ ତାହାଙ୍କର ପ୍ରଶଂସା କରିବା ଉଚିତ। ସବୁ ଅବସ୍ଥାରେ ଓ ସବୁ ପରିସ୍ଥିତିରେ ଓ ସବୁ କ୍ଷେତ୍ରରେ ତାହାଙ୍କର ପ୍ରଶଂସା କରିବା ଉଚିତ। ବର୍ତ୍ତମାନ ଆମେ ଗୋଷ୍ଠୀମାନଙ୍କର ବିଚାର ବିଷୟ ନେଇ ଏହି 149 ପର୍ବର 6 ପଦରୁ 9 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ପ୍ରିୟ ବନ୍ଧୁ, ଆମେ ଯେଉଁ ଜଗତ ମଧ୍ୟରେ ବାସ କରୁଅଛୁ ତାହା ଦିନେ ବିଚାରିତ ହେବାକୁ ଯାଉଅଛି। ପ୍ରଭୁ ଯୀଶୁ ଯେତେବେଳେ ଏହି ଜଗତକୁ ପୁନର୍ବାର ଆଗମନ କରିବେ, ସେତେବେଳେ ସେ ଜଣେ ବିଚାରକ ଭାବେ ଆଗମନ କରିବେ। ସେ ସେତେବେଳେ ଗୋଷ୍ଠୀମାନଙ୍କ ଦ୍ୱାରା ଗୃହୀତ ହେବେ ନାହିଁ, ମାତ୍ର ସେ ସମସ୍ତ ପ୍ରକାର ଅଧାର୍ମିକତାର ବିଷୟ ସବୁକୁ ଲୋପ କରି ଧାର୍ମିକତାର ସହିତ ରାଜତ୍ୱ କରିବେ। ସେ ଅଧାର୍ମିକମାନଙ୍କୁ ବିନାଶ କରିବେ। ଗୀତ 2 ପର୍ବର 9 ପଦରେ ଲେଖା ଅଛି, ତୁମ୍ଭେ ଲୌହ ଦଣ୍ଡରେ ସେମାନଙ୍କୁ ଭାଙ୍ଗିବ, ତୁମ୍ଭେ କୁମ୍ଭକାରର ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିବ। ପ୍ରିୟ ବନ୍ଧୁ, ଈଶ୍ୱର ଏହି ଜଗତର ବିଚାର କରିବା ପାଇଁ ଯାଉଅଛନ୍ତି, କିନ୍ତୁ ଆମେ କ'ଣ ତହିଁରୁ ରକ୍ଷା ପାଇପାରିବା କି? ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা এই কার্যক্রম শুনি আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকানাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com তেবে আজি পাই এইখানে রাখুছু। নমস্কার।
ଲହୁ ଝରୁଛି ମୋ ଯୀଶୁ ପ୍ରିୟ।